ଏଫିସିୟ 5:21 ଏଫିସିୟ 6:4 ପ୍ରଥମ ପିତର 3:1-9 ଫଟୁ ନମ୍ବର 28 ଖ୍ରୀଷ୍ଟିଆନ ପରିବାର ଯଦି ସେହି ଗୋଟେ ପରିବାର ଯୀଶୁ ଚୋ ପାଛେ ହିଣତାହେ ତାହେଲେ ହୁଣ ଲୋକ ଆପଲୁ ଘର୍ନିସ୍ କେ ମୟା କରିଦେ ଆଉ ଆପଲୁ ଘର୍ନିସ୍ ଆପଲୁ ଦୁଲ୍ହାସ୍ କେ ମାନୁନ୍ ଚାଲିଦେ ସତ୍ ମହାପ୍ରଭୁ ଚୋ ଗୋଟ ୟାହରା ଶିଖାଇ ଦେ ଲୈକ୍ୟା ପୁତାରା ଆପେ ଆପେ ମାନ ସାହରା ସାହସ ଦେବା ଦେବୀ ହେତେ ହୁମାନେ ଆପଲୁ ମାନଚୋ ବେଟା ବେଟି କେ ସତ୍ ମହାପ୍ରଭୁ ଚୋ ମାୟା ଗୋଟ ମାନୁକେ କହତେ ଯୋନ୍ ପରିବାର ସତ୍ ମହାପ୍ରଭୁକେ ମାନତେ ହୁମାନେ ସଭାଏ ଏକତା ହେଉନ୍ ଧ୍ୟାନ କରତେ ଆଉ ଏକ ମନେ ବୁତା କାମ କରତେ।